ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଆଜିଠାରୁ ଦେଶବ୍ୟାପୀ ପୋଷଣ ପକ୍ଷର ଅଷ୍ଟମ ସଂସ୍କରଣ ଆରମ୍ଭ କରାଯିବ। ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଭାଗୀୟ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ଏବଂ ମହିଳା ଓ ଶିଶୁ ବିକାଶ ରାଷ୍ଟ୍ରମନ୍ତ୍ରୀ ସାବିତ୍ରୀ ଠାକୁର ପୋଷଣ ପଖୱାଡ଼ା 2026ର ଶୁଭାରମ୍ଭ କରିବେ। ଏହି ଅଭିଯାନ ଆସନ୍ତା ମାସ 23 ତାରିଖ ପର୍ଯ୍ୟନ୍ତ ଚାଲିବ। ଜନ୍ମରୁ ପ୍ରଥମ 6 ବର୍ଷ ମଧ୍ୟରେ ସର୍ବାଧିକ ମସ୍ତିଷ୍କ ବିକାଶକୁ ଗୁରୁତ୍ୱ ଦେବା ଚଳିତ ବର୍ଷ ପୋଷଣ ପଖୱାଡ଼ାର ବିଷୟବସ୍ତୁ ରହିଛି। ରାଜ୍ୟରେ ବ୍ୟାପକ ଶିଳ୍ପାୟନ ଯୋଗୁଁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। କଟକ ଜିଲ୍ଲାର ରାମଦାସପୁରଠାରେ ଏକ ବୃହତ୍ ପୋଷାକ ପ୍ରସ୍ତୁତି ୟୁନିଟ୍ର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଏହି ପ୍ରକଳ୍ପ ଦ୍ୱାରା 5,800ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଭୂଇଁପୁରଠାରେ ପ୍ରସ୍ତାବିତ ୟୁନିଟ୍ରେ 3,500 ନିଯୁକ୍ତି ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କାର୍ଯ୍ୟକ୍ରମରେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଏବଂ ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଓଡ଼ିଶାର ଶିଳ୍ପ ବିକାଶରେ ବୟନଶିଳ୍ପ ସ୍ୱର୍ଣ୍ଣିମ ଅଧ୍ୟାୟ ସୃଷ୍ଟି କରିଛି ବୋଲି କହିଛନ୍ତି। ପୁରୀ ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର ଗଣତିମଣତି ପ୍ରକ୍ରିୟା ଆଜି ସକାଳ ଧୂପନୀତି ପରେ ଜାରି ରହିବ। ଗତକାଲି ଦ୍ୱିତୀୟ ପର୍ଯ୍ୟାୟ ଗଣତିମଣତି ପ୍ରକ୍ରିୟାର ପ୍ରଥମ ଦିନରେ ଦଳର ସଦସ୍ୟମାନେ ରତ୍ନଭଣ୍ଡାରକୁ ପ୍ରବେଶ କରି ସନ୍ଧ୍ୟା 6 ପର୍ଯ୍ୟନ୍ତ ରତ୍ନ ଅଳଙ୍କାରଗୁଡ଼ିକର ଯାଞ୍ଚ କରିଥିଲେ। ଅଳଙ୍କାରଗୁଡ଼ିକୁ ଚିହ୍ନଟ କରାଯାଇ 3D ମ୍ୟାପିଂ, ଭିଡ଼ିଓ ଓ ଫଟୋଗ୍ରାଫି କରାଯାଇଛି। ଗଣତିମଣତି ସମୟରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯେଭଳି କୌଣସି ବାଧା ନ ଉପୁଜିବ ତାହାକୁ ଦୃଷ୍ଟିରେ ରଖାଯାଇ ସମସ୍ତ କାର୍ଯ୍ୟ କରାଯାଉଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି।
ଭକ୍ତ ଏବଂ ଶ୍ରଦ୍ଧାଳୁମାନେ ମଧ୍ୟ ବାହାର କାଠରୁ ଦର୍ଶନ କରିଛନ୍ତି। ସୁରକ୍ଷା ଦୃଷ୍ଟିକୋଣରୁ ଯାହା ବି ଏସ୍ଓପିରେ ଅଛି, ଏସ୍ପି ନିଜେ ପ୍ରତ୍ୟକ୍ଷ ଭାବରେ ଉପସ୍ଥିତ ରହି ତାକୁ କରିଥିଲେ। ଏବଂ ଯେହେତୁ ଆମେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାର କରୁଛୁ ଏବଂ ପ୍ରତ୍ୟେକ ଗୋଟିଏ ଅଳଙ୍କାର ପରେ ଆଉ ଗୋଟିଏ ଅଳଙ୍କାର ଗଣତି ପ୍ରକ୍ରିୟା ହେଉଛି ଏବଂ ତାପରେ ସେହି ପ୍ରକ୍ରିୟା ସରିଲା ପରେ ମଣତି କରି ଭଣ୍ଡାର ମେକଅପ୍ ସେବକମାନେ ତାକୁ ନେଉଛନ୍ତି ବାହାର ରତ୍ନ ଭଣ୍ଡାର ଏବଂ ବିଗତ ଦିନରେ ଚଳନ୍ତି ଭଣ୍ଡାରରେ। ତେଣୁ ଆମେ କୌଣସି ହିସାବରେ ଭୁଲ ଭଟକା ବା ଅସୁବିଧା ହେବା ଯେମିତି ନ ହେଉ ତା ଉପରେ ଧ୍ୟାନ ଦେଉଛୁ।
ରାଜ୍ୟ ସରକାର 10 ପ୍ରମୁଖ ସହରର ବ୍ୟାପକ ଉନ୍ନତିକରଣ ପାଇଁ ପରିକଳ୍ପନା କରୁଛନ୍ତି ଏବଂ ସେଥିମଧ୍ୟରେ ବ୍ରହ୍ମପୁର ରହିଥିବା ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ଗଞ୍ଜାମ ଜିଲ୍ଲାରେ ଚାଲିଥିବା ସୁଭଦ୍ରା ଶକ୍ତି ଓ ଆତ୍ମନିର୍ଭର ଭାରତ ସ୍ୱଦେଶୀ ମେଳାର ତୃତୀୟ ଦିନର ସାଂସ୍କୃତିକ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି ଲୋକାଲ୍ ଫର୍ ଭୋକାଲ୍ର ସଫଳତା ଏବଂ 2036 ସୁଦ୍ଧା ବିକଶିତ ଓଡ଼ିଶା ଗଠନ ଲକ୍ଷ୍ୟ ପୂରଣ ପାଇଁ ଗଞ୍ଜାମବାସୀଙ୍କ ଅଧିକ ଅବଦାନ ରହିବ। ଓଡ଼ିଆ ପକ୍ଷ 2026 ପାଳନର ଆଜି 9ମ ଦିନରେ ଆସ ବହିଟିଏ କିଣିବା ଅଭିଯାନ ପାଳନ କରାଯିବ। ଆଜିର ଦିନରେ ନିଜେ ବହିଟିଏ କିଣିବା ସହ ଅନ୍ୟମାନଙ୍କୁ କିଣିବା ପାଇଁ ସଚେତନ କରି ଏହି ଅଭିଯାନକୁ ସଫଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହ୍ୱାନ ଦେଇଛନ୍ତି। ଲେଖକ ଏବଂ ପାଠକର ସମ୍ପର୍କକୁ ନିବିଡ଼ କରିବା ସହ ବହି ପଢ଼ିବା ନେଇ ଆଗ୍ରହ ସୃଷ୍ଟି କରିବା ଉଦ୍ଦେଶ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆସ ବହିଟିଏ କିଣିବା ଅଭିଯାନ ପାଳନ କରାଯିବ। ଗତକାଲି ରକ୍ତଦାନ ଅଭିଯାନ କାର୍ଯ୍ୟକ୍ରମରେ ରାଜ୍ୟବ୍ୟାପୀ 108 ରକ୍ତଦାନ ଶିବିର ଆୟୋଜନ ସହ ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ଶିବିରରେ 6,441 ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି। ରାଜ୍ୟସଭାରେ ବିଜୁ ଜନତା ଦଳ ସଂସଦୀୟ ଦଳ ନେତା ପଦରୁ ଡକ୍ଟର ସସ୍ମିତ ପାତ୍ର ଇସ୍ତଫା ଦେଇଛନ୍ତି। ଗତକାଲି ଦଳର ମୁଖ୍ୟ ନବୀନ ପଟ୍ଟନାୟକଙ୍କୁ ସେ ତାଙ୍କ ଇସ୍ତଫାପତ୍ର ପଠାଇଛନ୍ତି। ରାଉରକେଲା ସ୍କାର୍ଟ ସିଟି ଲିମିଟେଡ୍ର କାର୍ଯ୍ୟକାରୀ କମିଟି ବୈଠକ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଣିଙ୍କ ଅଧ୍ୟକ୍ଷତାରେ ଖାରବେଳ ଭବନରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପ୍ରକଳ୍ପ କାର୍ଯ୍ୟକାରିତାଠାରୁ ଆରମ୍ଭ କରି ସମ୍ପତ୍ତି ପରିଚାଳନା ଭଳି ପ୍ରମୁଖ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ସମ୍ପୂର୍ଣ୍ଣ ହୋଇଥିବା ସ୍କାର୍ଟ ସିଟି ସମ୍ପତ୍ତିଗୁଡ଼ିକରୁ ବାର୍ଷିକ 4 କୋଟିରୁ ଅଧିକ ଟଙ୍କା ରାଜସ୍ୱ ମିଳୁଥିବା ଶ୍ରୀମତୀ ପାଢ଼ୀ କହିଛନ୍ତି। ବିଳମ୍ବରେ ଚାଲିଥିବା ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ଶୀଘ୍ର ଶେଷ କରିବା ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଛି। ରାଜ୍ୟରେ ଥିବା ଉଚ୍ଚତର ଶିକ୍ଷାନୁଷ୍ଠାନଗୁଡ଼ିକରେ ଏକକ ସ୍ନାତକୋତ୍ତର ନାମଲେଖା ପାଇଁ ଆସନ୍ତା ମାସ 5 ପ୍ରବେଶିକା ପରୀକ୍ଷା ଆରମ୍ଭ ହେବ। ରାଜ୍ୟ ପ୍ରବରଣ ମଣ୍ଡଳୀ ଏସ୍ଏସ୍ବି ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ 50 ସ୍ନାତକୋତ୍ତର ବିଷୟ ପାଇଁ ପ୍ରବେଶିକା ପରୀକ୍ଷା ହେବ। ଏସ୍ଏସ୍ବି ଓଡ଼ିଶା .ac.in ୱେବ୍ସାଇଟ୍ରୁ ଚଳିତ ମାସ 30 ଆଡ୍ମିଟ୍ କାର୍ଡ ଉପଲବ୍ଧ ହେବ। ଚଳିତ ବର୍ଷ 31,915 ସ୍ନାତକୋତ୍ତର ଆସନ ନିମନ୍ତେ 58,708 ଜଣ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଓ ହସ୍ପିଟାଲର 140 ଜଣ ଡାକ୍ତରୀ ଛାତ୍ରୀଙ୍କୁ ଗ୍ରୀବା ଜରାୟୁ କର୍କଟରୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ଟିକାକରଣ କରାଯାଇଛି। ପୂର୍ବରୁ ସମ୍ପୃକ୍ତ ହସ୍ପିଟାଲର 160 ଜଣ ଛାତ୍ରୀଙ୍କୁ ଏଚ୍ପିଭି ଟିକାକରଣ କରାଯାଇଥିଲା। ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକର ବେହଡ଼ା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଲିମ୍ପିକ୍ସ ମୂଲ୍ୟବୋଧ ଶିକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଶିକ୍ଷାର୍ଥୀମାନଙ୍କୁ ନେଇ କାର୍ଯ୍ୟକ୍ରମରେ ରଙ୍ଗୋଲି ଓ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ମାଲକାନଗିରି ଜିଲ୍ଲାରେ କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ଯୁବ ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିବା ପାଇଁ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଉଛନ୍ତି। ବିଭିନ୍ନ ବ୍ଲକରେ ଥିବା ଇଣ୍ଡୋର ଷ୍ଟାଡିୟମ୍ଗୁଡ଼ିକର ସୁପରିଚାଳନା ତଥା ଖେଳାଳିଙ୍କ ପାଇଁ ପ୍ରସ୍ତୁତ ରଖିବାକୁ ଜିଲ୍ଲାପାଳ କ୍ରୀଡ଼ା ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ବର୍ତ୍ତମାନ ପାଇଁ ଆଞ୍ଚଳିକ ସମ୍ବାଦ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।